ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ବିଧାନସଭାନ ଗଲାକାଲି ଆର୍ଥିକ ବର୍ଷ ଲାଗି 17,440 କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଲ୍ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଲ୍କେ ଗୃହନ ଉପସ୍ଥାପନ କଲା ଉତରୁ ତାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାଟି ଭାଗ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, 2036 ମସିହା ତକ ଦେଶର ଶ୍ରେଷ୍ଠ 5ଟା ରାଜ୍ୟ ଭିତରେ ଓଡ଼ିଶା ରହିବା। ସମୃଦ୍ଧ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ଲାଗି ଭିତ୍ତିଭୂମି ନିର୍ମାଣ ଆଉ ରୋଜଗାର ସୃଷ୍ଟିକେ ପ୍ରାଥମିକତା ଦିଆଯାଉଛି। ମିଶନ ପାୱାର ଜରିଏ 2 ବର୍ଷ ଭିତରେ ସବୁ ଗାଁକେ ରାସ୍ତା, ସଫା ପିଇବାର ପାଏନ, ବିଜୁଳି ଯୋଗାଇ ଦିଆଯିବା। ଭିନ୍ ଭିନ୍ କୃଷକ କଲ୍ୟାଣ ଯୋଜନାର ବଲେ ଚାଷୀ ପରିବାରକେ ବଛରକ 58,000 ଟଙ୍କା ସାହାଯ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। କଟକ ବାରବାଟୀ ଷ୍ଟାଡିୟମ୍ର ଆଜି ସଞ୍ଜବେଳର 7 ବଜେ ଭାରତ ଆର୍ ଦକ୍ଷିଣ ଆଫ୍ରିକା ଭିତରେ T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଲ୍ ମୁଲ୍ କରବେ। ବାରବାଟୀ ଷ୍ଟାଡିୟମ୍ର ଏଥର 42,000 ଦର୍ଶକ ବସିକରି ମ୍ୟାଚ୍ ଦେଖିବେ। କ୍ରିକେଟ୍ ମ୍ୟାଚ୍କେ ନେଇକରି କମିଶନରେଟ୍ ପୁଲିସ୍ ତରଫୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି 50 ପ୍ଲାଟୁନ୍ ଫୋର୍ସ ଆର୍ 300 ପୁଲିସ୍ ଅଧିକାରୀ ନିୟୋଜିତ ହୋଇଛନ୍। ଅଷ୍ଟ୍ରେଲିଆ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ ଖୁବ୍ ଜଲ୍ଦି ଭାରତନ ତାର କ୍ୟାମ୍ପସ୍ ଖୋଲ୍ବାର୍କେ ଯାଉଛେ। ଇତାକେ ନେଇକରି ଗଲାକାଲ ନୂଆଦିଲ୍ଲୀନ ଭାରତ ଅଷ୍ଟ୍ରେଲିଆ ଶିକ୍ଷା ଓ ଦକ୍ଷତା ପରିଷଦର 3 ନମ୍ବର ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେମ୍ସ କ୍ଲେନ୍ଙ୍କର ଉପସ୍ଥିତି ହୋଇଥିବା ଦୁହେଁ ଦେଶର ପ୍ରତିନିଧି ମଣ୍ଡଳୀର ବୈଠକଟି ଦୁହେଁ ଭାରତ ଅଷ୍ଟ୍ରେଲିଆ ଭିତରେ ଶିକ୍ଷା, ଦକ୍ଷତା ଆର୍ ଗବେଷଣା କ୍ଷେତ୍ରଟି ଭାଗିଦାରୀ ବାବଦେ ଆଲୋଚନା କରାଯାଇଥିଲା। ଶିକ୍ଷା ଆର୍ ଗବେଷଣା କ୍ଷେତ୍ରଟି ଦୁହେଁ ଦେଶର ଭାଗିଦାରୀଟି ଏହି ପଦକ୍ଷେପ ଗୋଟିଏ ନୂଆ ଅଧ୍ୟାୟ ଯୁଡ଼ବା ବୋଲି ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଗଲା 7 ମାସ ଭିତରେ ଓଡ଼ିଶା ସୂଚନା ଆୟୋଗର ବିଚାରାଧୀନ ଆବେଦନ ଆର୍ ଅଭିଯୋଗମାନଙ୍କର ସଂଖ୍ୟା 22,611ରୁ 14,000କେ କମିଛି। ଗଲା ଏପ୍ରିଲ ମାସେ ରାଜ୍ୟ ସରକାର ମୁଖ୍ୟ ସୂଚନା ଆୟୋଗଙ୍କ ସହିତ 4 ଜଣ ଅତିରିକ୍ତ ସୂଚନା ଆୟୋଗକୁ ନିଯୁକ୍ତି ଦେଇଛନ୍। ଏଥିଲାଗି ଶୁଣାଣି ପ୍ରକ୍ରିୟା ତୁର୍ତ୍ତି ହୋଇପାରିଛି। ଆୟୋଗ ତରଫୁ ମାମଲାମାନଙ୍କର ତୁର୍ତ୍ତି ସମାଧାନ ଲାଗି ଗୋଟିଏ ଖାସ୍ ଅଭିଯାନ ଭିଲ୍ ମୁଲ୍ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୂଚନା ଦେଇଛନ୍। ନୋଟାରୀ ପରିଚାଳନା ବ୍ୟବସ୍ଥାକେ ସହଜ ଆର୍ ସରଲ କରବାର ଲକ୍ଷ୍ୟଟି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଲାକାଲି ନୋଟାରୀ ଅଟୋମେସନ୍ ପୋର୍ଟାଲ ଉଦ୍ଘାଟନ କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଏହି ପୋର୍ଟାଲଟି ନୋଟାରୀମାନଙ୍କ ନିଯୁକ୍ତି, ପଞ୍ଜୀକରଣ, ଦିନିକିଆ ନଥିପତ୍ର ଅପଲୋଡ୍, କାର୍ଯ୍ୟ ବିବରଣୀ ବାଗି କାମ ଅନ୍ଲାଇନ୍ ଜରିଏ କରାଯାଇପାରବା। ଏଥିଲାଗି ସମୟ ବଞ୍ଚବାର ସହିତ ଆଇନ ପ୍ରକ୍ରିୟାଟି ସ୍ୱଚ୍ଛତା ଆସିପାରବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଆମର ହସ୍ତଶିଳ୍ପ ଆମର ଅସ୍ମିତା ଆର୍ ଗୌରବର ପ୍ରତିଫଳନ ଆଏ ବୋଲି ହସ୍ତତନ୍ତ ଆର୍ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ପୁରୀ ଜିଲ୍ଲାର କୋଣାର୍କ ଅର୍ବାନ୍ ହାଟନ ଗଲାକାଲି ଜାତୀୟ ହସ୍ତଶିଳ୍ପ ସପ୍ତାହକେ ଉଦ୍ଘାଟନ କରିକରି ସେଇଟା କହିଛନ୍। ହପ୍ତେ ତକ୍ ହେବାର୍କେ ଥିବାର କାର୍ଯ୍ୟକ୍ରମଟି 67ଟା ଷ୍ଟଲ୍ କରାଯାଇଛି। ସରପଞ୍ଚ ହେବାର୍ ଲାଗି ଜଣେ ପ୍ରାର୍ଥୀକେ ଓଡ଼ିଆ ପଢ଼ି ଆର୍ ଲେଖି ଜାଣବାର୍ ଜରୁରୀ ଆଏ ବୋଲି ଓଡ଼ିଶା ହାଇକୋର୍ଟ ଗଲାକାଲି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟଟି କହିଛନ୍। ଯଦି ଜଣେ ସରପଞ୍ଚ ଓଡ଼ିଆ ପଢ଼ିକି ଲେଖି ନାଇଁ ଜାଣୁଥିବେ, ଦାୟିତ୍ୱ କେନ୍ତା କରି ତୁଲାବେ ବୋଲି ଗୋଟିଏ ମାମଲାର ଶୁଣାଣି କରିକରି ହାଇକୋର୍ଟ ପ୍ରଶ୍ନ କରିଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବିଜ୍ଞାନ ଆର୍ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ଭିସୁଟନ ଗଲାକାଲି ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ସଫ୍ଟୱେୟାର ସଂସ୍କରଣର ଚୂଡ଼ାନ୍ତ ପର୍ଯ୍ୟାୟ ଉଦ୍ଘାଟିତ ହୋଇଯାଇଛି। ଦୁଇଦିନିଆ କାର୍ଯ୍ୟକ୍ରମଟି ଦେଶର ଯୁବ ମେଧାବୀମାନେ ବ୍ୟବହାରିକ ସମସ୍ୟାର ପ୍ରଯୁକ୍ତିଭିତ୍ତିକ ସମାଧାନର ଉନ୍ନତି କରବାର ଦିଗେ ଏଥି କାମ କରବେ। ଏଥି ଦେଶର ଭିନ୍ ଭିନ୍ ଇଲାକାନୁ 20ଟା ଦଲ୍ ଭାଗ ନେଇଛନ୍। ଇ ଦଲ୍ମାନେ 36 ଘଣ୍ଟା କାମ କରିକରି ବ୍ୟବହାରିକ ପ୍ରୋଟୋଟାଇପ୍ର ବିକାଶ କରବେ। ନୂଆପଡ଼ା ଜିଲ୍ଲା ପୁଲିସ୍ ତରଫୁ ଖଡ଼ିଆଲ ବସ୍ଷ୍ଟାଣ୍ଡର 15 ଜଣ ଦାଦନ ଶ୍ରମିକ ଆର୍ 2 ଜଣ ଛୁଆଙ୍କୁ ଚାଲାଣ ବେଳେ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କୁ ଚାଲାଣ କରୁଥିବାର ଜଣେ ମଧ୍ୟସ୍ଥିକେ ଭିଲ୍ ଗିରଫ କରାଯାଇଛି। ଶ୍ରମିକମାନଙ୍କର ଯାଞ୍ଚ କରବାର ଉତରୁ ଶ୍ରମ ବିଭାଗ ସହିତ ମିଶିକରି ସମ୍କୁ ତାଙ୍କର ଘରମାନଙ୍କୁ ପଠାଇ ଦିଆଯାଇଛି। ଦାଦନ ଶ୍ରମିକମାନେ ବରଗଡ଼ ଜିଲ୍ଲାର ପାଇକମାଲ ଇଲାକାର ବୋଲି ଜଣାପଡ଼ିଛି। 2 ଜଣ ମଧ୍ୟସ୍ଥି ସେମାନଙ୍କୁ ପାଇକମାଲନୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିବାର ବେଳେ ପୁଲିସ୍ ଧରିଥିଲା। ରାଜ୍ୟକେ ଉତ୍ତର ପଶ୍ଚିମ ଦିଗୁ ଶୁଖା ଥଣ୍ଡା ପବନ ଆସୁଥିବାରୁ ରାତିର ତାପମାତ୍ରା କମ୍ ହେବାର୍କେ ଲାଗିଛି। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ଆର୍ ଅନୁଗୁଳନ ଜବର ଥଣ୍ଡା ହେବା। ସୁନ୍ଦରଗଡ଼ ଆର୍ କନ୍ଧମାଳନ ବହଲିଆ କୁହୁଡ଼ି ଆର୍ କୋରାପୁଟନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।